ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢୁଛନ୍ ଶମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବା କାଲ ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛେ ରାଜ୍ୟ କ୍ୟାବିନେଟ୍ ବୈଠକ। ବଙ୍ଗୋପସାଗର ହୋଇଥିବା ବାତ୍ୟାକେ ନଜରଥି ରଖିକରି ରାଜ୍ୟ ସରକାର ପୁରା ତୟାର, କହିଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଉର୍ ନୂଆପଡ଼ା ବିଧାନସଭା ଉପନିର୍ବାଚନକେ ନେଇକରି ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲେ ତାର ସିଧା ପ୍ରସାରଣ ହେବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ବୈଠକଟି ଆଇନ, ପୂର୍ତ୍ତ, ଜଳସମ୍ପଦ, ଗୃହ, ବିଦ୍ୟାଳୟ ଆଉ ଗଣଶିକ୍ଷା ବାଗିର ଭିନ୍ ଭିନ୍ ବିଭାଗର ବହୁତ ଜରୁରୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାର ଜଣାପଡ଼ିଛି। ବଙ୍ଗୋପସାଗରନ ବାତ୍ୟା ସ୍ଥିତିକେ ନଜରଥି ରଖିକରି ଭୁବନେଶ୍ୱର ରାଜୀବ ଭବନଠାରେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାତି ଆଜି ଗୋଟେ ଜରୁରୀ ବୈଠକ ହୋଇଯାଇଛି। ବାତ୍ୟା ବେଲ୍କେ ଲୁକର ଧନ ଜୀବନ ରକ୍ଷା କରବାର ସରକାରଙ୍କର ପ୍ରାଥମିକ ଲକ୍ଷ୍ୟ ଆଏ ବୋଲି ବୈଠକଟି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ବାତ୍ୟାଥି ଖାସ୍ କରି ରାଜ୍ୟର ଦକ୍ଷିଣ ଭାଗ ଆଉ ସମୁଦ୍ର ଖଣି ଇଲାକାର 15 ଜିଲ୍ଲା ଯହ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଇହାଦେ ତକ ବାତ୍ୟା ଆନ୍ଧ୍ରପ୍ରଦେଶ ଆଡ଼କେ ମୁହିଁଛେ। ଯଦି ବାଟ ବଦଲେଇକରି ଓଡ଼ିଶା ଆଡ଼କେ ଆସ୍ବା ତାର୍ ଲାଗି ଭିଲ୍ ରାଜ୍ୟ ସରକାର ତୟାର ରହିଛନ୍। ଜଲସମ୍ପଦ, ପଞ୍ଚାୟତିରାଜ, କୃଷି ଆଉ ଶକ୍ତି ବିଭାଗକେ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ଯେଉଁଟା ଆଇଏମ୍ଡି ପୂର୍ବ ଅନୁମାନ ଲଗାଉଛି ପ୍ରଭାବିତ ଅଞ୍ଚଳକୁ ନେଇକରି, ସେଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ। ଯେଉଁ ଯେଉଁଟା ଭର୍ନରେବୁଲ ଜିଲ୍ଲା ନୁହଁ ସେଥିରେ ମଧ୍ୟ ଆମେ ପ୍ରସ୍ତୁତି କରୁଛୁ। ରାଜ୍ୟର ଏସ୍ଆର୍ସି, ଏଡିସନାଲ ଏସ୍ଆର୍ସି, ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ ଏବଂ ଜିଲ୍ଲା ପ୍ରଶାସନ, ଏ ସମସ୍ତଙ୍କର ଭୂମିକାକୁ ଆଇଡେଣ୍ଟିଫାଏ କରିବା ପ୍ରସ୍ତୁତି ଆମେ କରିସାରିଛୁ।
ସ୍ଥିତିକେ ନଜରଥି ରଖିକରି ତଲିଆ ଇଲାକା ଲୁକୁ ସୁରକ୍ଷିତ ଜାଗାକେ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ, ରିଲିଫ୍ ସେଣ୍ଟର, ପଲିଥିନ୍ ତିଆରି ରଖାଯିବାର ସହିତ ସ୍ୱାସ୍ଥ୍ୟ ବିଭାଗକେ ପ୍ରସ୍ତୁତ ରହିବାରକେ ପରାମର୍ଶ ଦିଆଯାଇଛି। ଆଘର ଅଭିଜ୍ଞତାକେ ଆଧାର କରିକରି ସରକାର ଦରକାରୀ ପଦକ୍ଷେପ ନେଉଛନ୍ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେବରଞ୍ଜନ କୁମାର ସିଂ କହିଛନ୍। ବୈଠକଟି ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ସହିତ ପ୍ରଭାବିତ ହେବାରକେ ଥିବାର ଜିଲ୍ଲାମାନଙ୍କର ଜିଲ୍ଲାପାଳମାନେ ଆଭାସୀ ଜରିଏ ଯୋଗ ଦେଇଥିଲେ। ସିଆଡ଼େ ବାତ୍ୟାକେ ନେଇକରି ଭିନ୍ ଭିନ୍ ନଦୀ ଆଉ ଜଲଭଣ୍ଡାରମାନଙ୍କର ଜଳସ୍ତର ଉପରେ ନଜର ରଖବାରକେ ଜଳସମ୍ପଦ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ସେନ୍ତା ପ୍ରଭାବିତ ହେବାରକେ ଥିବାର ଜିଲ୍ଲାମାନଙ୍କେ ଅଧିକାରୀମାନଙ୍କର ଛୁଟି ବାତିଲ କରାଯିବା ସହିତ ଆଇବାକାଲ ସ୍କୁଲ କଲେଜ ବନ୍ଦ ବାବଦେ ଭିଲ ନିଷ୍ପତ୍ତି ନିଆଯିବା ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ତରଫରୁ ରାଇଜେ 4 ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଖୋଲବାରକେ ଯୋଜନା କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ପରିସରନ ଆଜି ଭାରତୀୟ ଦନ୍ତ ଚିକିତ୍ସକ ସଂଘ ଓଡ଼ିଶା ଶାଖା ତରଫରୁ ହୋଇଥିବାର 41 ନମ୍ବର ବାର୍ଷିକ ମହୋତ୍ସବକେ ଉଦ୍ଘାଟନ କରିକରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍, ଭୀମଭୋଇ ମେଡିକାଲ କଲେଜ ପରିସରନ ଅସ୍ଥି ଶଲ୍ୟ ଅସ୍ତ୍ରୋପଚାର ଶିଶୁ ରୋଗ ସ୍ନାତକ ପାଠ୍ୟକ୍ରମ ଖୋଲାଯିବା, ଆଇବା ଡିସେମ୍ବରନୁ ଜାନୁଆରୀ ମାସ ଭିତରେ ଇତାର ନିହି ପଡ଼ବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍। ଆଜିର ଏହି ସମାବେଶଟି 310 ଦନ୍ତ ଚିକିତ୍ସକ ଯୋଗ ଦେଇଥିବା ବେଳେ 71 ବାଣିଜ୍ୟ ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟନ ସୁଭଦ୍ରା ଶକ୍ତି ସମାବେଶ ଆଜି ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମାବେଶଟି ଯୋଗ ଦେଇକରି ଦଳୀୟ ନେତ୍ରୀମାନଙ୍କ ସାଙ୍ଗେ ନୂଆପଡ଼ା ଉପନିର୍ବାଚନ ବାବଦେ ଆଲୋଚନା କରିଛନ୍। ନୂଆପଡ଼ାର ଘରେ ଘରେ ସୁଭଦ୍ରା ପହଞ୍ଚିବାର ସହିତ ଜିଲ୍ଲାର ବିକାଶର ନକ୍ସା ବଦଳିବା ବୋଲି ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନୂଆପଡ଼ା ବିଧାନସଭା ଉପନିର୍ବାଚନକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ନୂଆପଡ଼ା ଗସ୍ତ କରିକରି ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍। ନିର୍ବାଚନକେ ମୁକ୍ତ ଆଉ ଅବାଧ କରବାର୍ ଲାଗି ପୁଲିସ୍ ପ୍ରଶାସନ ତରଫରୁ ସବୁ ରକମର ବ୍ୟବସ୍ଥା କରାଯାଇଛି। ଦରକାର ଅନୁସାରେ ସୁରକ୍ଷା ବାହିନୀ ଭିଲ୍ ମୁତୟନ ଅଛନ୍। ଛତିଶଗଡ଼ ଆଉ ଓଡ଼ିଶା ସୀମାକେ ସିଲ୍ କରାଯାଇଛି ବୋଲି ଶ୍ରୀ ଖୁରାନିଆ ସମୀକ୍ଷା ବୈଠକ ଉତ୍ରୁ କହିଛନ୍।
ନୂଆପଡ଼ା ଛତିଶଗଡ଼ର ଯେଉଁ ଆମର ବର୍ଡ଼ର ଅଛି ଓଡ଼ିଶା ଛତିଶଗଡ଼ର ସେଇଟା ଏବେ ସିଲ୍ କରାଯାଇଛି। ବିଭିନ୍ନ ଜାଗାରେ ଚେକ୍ପୋଷ୍ଟ ଖୋଲାଯାଇଛି। ଆମର ଯେଉଁ ଆଣ୍ଟି ନକ୍ସଲ ଅପରେସନ୍ ଅଛି ନୂଆପଡ଼ାରେ ଓ ଦରିଆବନ୍ଦରେ ତାକୁ ଜୋରଦାର କରାଯାଇଛି। ଇଲେକ୍ସନ୍ ପାଇଁ ଜିଲ୍ଲା ପୋଲିସର ଯେଉଁ ଫୋର୍ସ ରିକ୍ୱାୟାରମେଣ୍ଟ ଥିଲା, ଅନ୍ୟାନ୍ୟ ସରଞ୍ଜାମର ଦରକାର ଥିଲା, କମ୍ୟୁନିକେସନ୍ ଇକ୍ୱିପମେଣ୍ଟ ଦରକାର ଥିଲା, ଭେହିକଲ୍ ରିକ୍ୱାୟାରମେଣ୍ଟ ଥିଲା, ଆର୍ମସ୍ ଆମ୍ୟୁନିସନ୍ ରିକ୍ୱାୟାରମେଣ୍ଟ ଥିଲା, ସବୁ ପୂରଣ କରାଯାଉଛି।
ଇ ଅବସରରେ ଶ୍ରୀ ଖୁରାନିଆ ଜିଲ୍ଲାର ମାଓବାଦୀ ଇଲାକା ବୁଲି ଦେଖିଛନ୍। ସମୀକ୍ଷା ବୈଠକରେ ଆରକ୍ଷୀ ଅଧୀକ୍ଷକ ଅମୃତ ପାଲ ସିଂଙ୍କ ସହିତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଇ ବଛର ପାର୍ବଣ ସମିଆତି ଏପ୍ତକ ଦେଶେ 1.5 କୋଟି ଯାତ୍ରୀ ଟ୍ରେନ୍ ଥି ଯାତ୍ରା କରିଛନ୍। ଇ ସଂଖ୍ୟା 2.5 କୋଟି ପାର କରବାର ଆଶ କରାଯାଉଛି ବୋଲି ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଶ୍ରୀ ବୈଷ୍ଣବ କହିଛନ୍, ପାର୍ବଣ ସମିଆତି ଯାତ୍ରୀମାନଙ୍କର ଭିଡ଼କେ ନଜରଥି ରଖିକରି ଆହୁରି ବହୁତଟେ ବ୍ୟବସ୍ଥା କରାଯାଇଛି। ଭିଡ଼ ପରିଚାଳନା ବ୍ୟବସ୍ଥାକେ ସରଳ କରବାର ଲାଗି ଦେଶର 30 ରେଲ ଷ୍ଟେସନ୍ର ଯାତ୍ରୀ ରହିବା ଲାଗି ବ୍ୟବସ୍ଥା କରାଯାଇଛି। ଇ ବଛର ଦିଆଲି ଆଉ ଛଟ୍ ପୂଜା ଅବସରରେ 13,000 ଅତକା ଟ୍ରେନ୍ ଚଳାଚଳ ବ୍ୟବସ୍ଥା ହୋଇଛି। ବ୍ୟବସ୍ଥା ସୁଗମ ହେବାନୁ 2014 ରେଲ ଦୁର୍ଘଟଣା ସଂଖ୍ୟା 170 ଥିବାର ବେଳେ ଇ ସଂଖ୍ୟା ଏଛେନ 31 କମିଛ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ବଛର ବଛର ଧରିକରି ବ୍ୟାଙ୍କମାନଙ୍କେ ଜମା ହୋଇକରି ରହିଯାଇଥିବା ଲୋକର ଜମା ପୁଞ୍ଜିକେ ଫେରାବାର ଲାଗି କେନ୍ଦ୍ର ସରକାରଙ୍କର ଆର୍ଥିକ ସେବା ବିଭାଗ ତରଫୁ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ନାଥି ଗୋଟିଏ 3 ଖାସ୍ ଅଭିଯାନ ମୂଲ ହୋଇଛି। ବ୍ୟାଙ୍କମାନଙ୍କେ ବଛର ବଛର ହୋଇକରି ଜମା ହୋଇଥିଲେ ବି ଟଙ୍କା ତାର ମାଲିକକେ ହିଁ ଫେରାଯିବା, ଏ ଟଙ୍କା ଲୋକେ କେନ୍ତା କରି ଫେରିପାଇବେ ସେ ବାବଦେ ବିଭାଗ ତରଫୁ ସଚେତନ କରାଯିବାର ସହିତ ତାଲିମ ଦିଆଯିବା, ଇଥି ବ୍ୟାଙ୍କମାନେ ଲୋକର ମାର୍ଗଦର୍ଶନ କରିବେ। ଆଇଆଇଏମ୍ ସମ୍ବଲପୁରଠାରେ 2-ଦିନିଆ ବ୍ୟବସାୟ ସମ୍ମିଳନୀ ମାମାର୍ଘ୍ୟ ହୋଇଯାଇଛି। ସମ୍ମିଳନୀଟି ଗୁଗୁଲ ସହିତ ଭିନ୍ ଭିନ୍ କମ୍ପାନୀର ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାର ସହିତ ପ୍ରଯୁକ୍ତି ବିଦ୍ୟାତି ଭାରତ କାଣା କରବାର କଥା, ବ୍ୟବସାୟ କ୍ଷେତ୍ରଟି ନୂଆ ଚିନ୍ତାଧାରାର ବିକାଶ ବାବଦେ ଆଲୋଚନା କରାଯାଇଥିଲା। ବିକଶିତ ଭାରତ ଲକ୍ଷ୍ୟ ହାସଲ କରବାର ଦିଗେ ଇ ଉଚ୍ଚ ଶିକ୍ଷାନୁଷ୍ଠାନର ବଡ଼ ସହଯୋଗ ରହିବା ବୋଲି ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାତି ଜିଲ୍ଲାସ୍ତରୀୟ ଗୁଣବତ୍ତା ନିର୍ଦ୍ଧାରଣ କମିଟି ବୈଠକ ଆଜି ହୋଇଯାଇଛି। ବୈଠକଟି ଜିଲ୍ଲାର ସବୁ ଡାକ୍ତରଖାନାର ଭିତ୍ତିଭୂମି, ସ୍ୱାସ୍ଥ୍ୟ ସୁବିଧା, ବର୍ଜ୍ୟବସ୍ତୁ ପରିଚାଳନା ଆଉ ସ୍ୱଚ୍ଛତା ବାବଦେ ସମୀକ୍ଷା କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଆଉ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡା ଆଉ ଅଲଗା ଡାକ୍ତରମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରଛକ କାର୍ଯ୍ୟାଳୟଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଆଜି ହୋଇଯାଇଛି। ଶିବିରଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ 73 ଭିନ୍ନକ୍ଷମମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଯାଞ୍ଚ ଉତ୍ତରୁ ଭିନ୍ନକ୍ଷମମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ଚିହ୍ନଟ କରାଯାଇଥିଲା। ଶିବିରଟି ଉପଜିଲ୍ଲାପାଳ ବିନୟ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସହରାଞ୍ଚଳ ଉଦ୍ୟାନ ସୁବିଧା ଆଉ ପିଇବାର ପାଇଁ ଯୋଗାଇ ଦେବାର କ୍ଷେତ୍ରଟି ଭଲ ପ୍ରଦର୍ଶନ ଲାଗି ସୁବର୍ଣ୍ଣପୁର ପୌର ପରିଷଦକେ ରାଜ୍ୟସ୍ତରୀୟ ସମ୍ମାନିତ କରାଯାଇଛି। ଗଲାକାଲି ଭୁବନେଶ୍ୱରଠାରେ ହୋଇଥିବା ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2025 ଉଦ୍ଯାପନୀ ସମାରୋହଟି ସୁବର୍ଣ୍ଣପୁର ପୌର ପରିଷଦକେ ପୁରସ୍କୃତ କରାଯାଇଥିଲା। କଳାକାରମାନଙ୍କର ସୃଜନଶୀଳତା ଆଉ କଳାର ଗୁରୁତ୍ୱକେ ସମ୍ମାନ ଜନିକରି ଆଜି ଆନ୍ତର୍ଜାତୀୟ କଳାକାର ଦିବସ ପାଳନ କରାଯାଉଛି। 2004 ଉତ୍ତରୁ ସମାଜର କଳାକାରମାନଙ୍କର ଅବଦାନ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଏହି ଦିବସ ପାଳନ କରାଯାଇ ଆସୁଛି। ଏ ବଛରର ବିଷୟବସ୍ତୁ ରହିଛି ପ୍ରକାଶନର ଏକ ଉଦ୍ୟାନ, କଳା ମାଧ୍ୟମରେ ସମ୍ପ୍ରଦାୟକୁ ସଜାଡ଼ିବା। ଆଜିର ଦିନେ ଭିନ୍ ଭିନ୍ ଜାଗାନ ପ୍ରଦର୍ଶନୀ, କର୍ମଶାଳା, ବିତର୍କ ଆଉ କଳାକାରମାନଙ୍କୁ ସମର୍ଥନ କରିବାର ବାଗି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାଣିପାଗ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ହୋଇଥିବାର ଲଘୁଚାପ ଆଜି ଅବପାତ ଥି ବଦଲିଛି। ଆଇବାକାଲି ତକ ଗଭୀର ଅବପାତ ଆଉ ସୋମବାର ତକ ବାତ୍ୟା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ବାତ୍ୟା ମୁଥା ଆନ୍ଧ୍ରପ୍ରଦେଶର ମଛଲିପଟନମ୍, କଳିଙ୍ଗପଟନମ୍ ଭିତରେ କାକିନାଡ଼ାଠାରେ ଆଇବା 28 ରାତି ତକ ଭୂଇଁ ଛୁଇଁବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ବାତ୍ୟା ଭୂଇଁକେ ଛୁଇଁଲା ବେଳେ ଘଣ୍ଟାକ 90-100 କିଲୋମିଟର ବେଗଥି ପବନ ବୋହିବା, ଇତାର ପ୍ରଭାବତି ଆଇବା 29 ତକ ରାଜ୍ୟ ବର୍ଷା ଲାଗି ରହିବା। ଦକ୍ଷିଣ ଆଉ ସମୁଦ୍ର ଖଣି ଇଲାକାନ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବା କାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ବଙ୍ଗୋପସାଗର ହୋଇଥିବା ବାତ୍ୟାକେ ନଜରଥି ରଖିକରି ରାଜ୍ୟ ସରକାର ପୂରା ତୟାର କହିଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଉ ନୂଆପଡ଼ା ବିଧାନସଭା ଉପନିର୍ବାଚନକେ ନେଇକରି ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। আজর আঞ্চলিক খবর ইন শেষ হল জুহার।